श्रीमद्भागवतम दशम स्कंध बावन अध्याय श्लोक 41। स्वभाविनी त्वं मजितो द्वहने विदर्भान् स्वभाविनी त्वं मजितो द्वहने विदर्भान् गुप्तः समित्य पुतनापतिभिः परितः गुप्तः समित्य पुतनापतिभिः परितः निर्मत्य चैद्य मगधेन्द्र बलं प्रसह्य निर्मात्य चैद्य मगधेन्द्र निर्मात चैद्य मगधेन्द्र बलं प्रसह्य मां रक्ष राक्षसेन विधिनोद्भवेच्च शुल्कान् मां राक्षसेन विधिनोद्भवेच्च शुल्कान् स्वभाविनी त्वं मजितो द्वहने विदर्भान् गुप्तः समित्य पुतनापतिभिः परितः निर्माच चैद्य मगधेन्द्र बलं प्रसह्य मां राक्षसेन विधिनोद्भवेच्च शुल्कान्
निःशुल्क प्रसाद दिया हम शुल्क
स्वभाविनितो वहने विदर्भान् समित्य पुतना पतिभिः परितः निर्मच्य चैद्य मगधेन्द्र बलं प्रसह्य मां राक्षसेन विधिनो द्वावीर्य शुल्कान् स्वभाविनी त्वमजितो द्वहने विदर्भान् गुप्ता समेत्य पुतना पतिभिः परितः निर्मात्य चैद्य मगधेन्द्र बलं प्रसह्य मां राक्षसेन विधिनो द्वावीर्य शुल्कान् स्वभाविनितं मजितो द्वहने विदर्भान् मगधेन्द्र बलं प्रसह्य मां राक्षसेन विधिना शुल्कान् स्वभाविनितमजितो विद्यमान् गुप्तानमेकपतनापतिभिः परितः निर्मात चैद्यं मगधेन्द्र बलं प्रसह्य त्वं राक्षसेन विधिनोद्भवेच्च शुल्कान् स्वभाविनी त्वं मजितो द्वहने विदर्भान् गुप्ता समित्य पुतना पतिभिः परितः निर्मत्य चैद्य मगधेन्द्र बलं प्रसह्य दिन दुर्गा हरे कृष्ण आगे कहिए हरे कृष्ण पुष्टभक्त सुधन बंद मातृवृंद आम को आम भागवत कथा को स्वागत जनावु तेणु ये सैंतीस तेयालीस सैंतीस श्लोक रुक्मिणी देवी वार्ता ये अध्याय शीर्षक हूँ रुक्मिणी वार्ता तेणु रुक्मिणी जो कथा कही से कथा को भगवान कृपा करके आमको खबर देले आमको जनइले से वार्ता को आमको देले ना आम जापार था भगवान खाली शुण पढ़ी था से अवश्य भगवान न जनइले जानी था कहीं बहुत जिनस भगवान मनरे कौन चिंता करस रचना करेणु रुक्मिणी देवी इंकर जो वार्ता को केवल जो भगवान पढ़ी था ब्राह्मण को पढ़े न था आम शुणिपारी न था कि तथापि आम जानी था व्यासदेव सब जानते भगवान से तथापि भगवान कृपा करके आमको सब शुणी तेणु ये एक चालीस नंबर श्लोक कहते स्वभाविनी तुम अजित उद्वहन विदर्भा उद्वहन कह विभाव विदर्भ विदर्भ राज्य कथा भगवान रही जाकि द्वारका बारश तेरश किलोमीटर बाट हम बोधे ना के स्वभाविनी स्व बोले आसंता काली तुम आपण तुम्हें जहाँ भी अजित आपण होती अजित एमती किसी ना मुझे जीति पारि ना कहीं युद्ध करना आप अजित अजित भगवान गोटे नाम हो अजित भगवान षष्ठ मनोतर जो समुद्र मंथन होता चाकुष मनोतर में भगवान मनोतर अवतार होते अजित से सब समुद्र मंथन लीला करते समुद्र मंथन लीलार अजित विवाह कर लक्ष्मीदेवी को तेणु से ही लक्ष्मीदेवी बर्तमान संबोधन करजित अजित मत विवाह करते ये सप्तम मन कथा सप्तम मन अठाईसतम द्वापर कथा से सप्तम मन षष्ठ मन समय कथा से तेणु अजित उद्वहन विदर्भा विदर्भरे विदर्भ राज्य जो रही नागपुर नागपुर पाखे से कुंडीन ग्राम कुंडीन नगरी से विदर्भ राज्य तेणु से आम उद्वहने आसंता काली विवाह हम विवाह उत्सव हम गुप्त समेत पुतना पदवी परित पर दिन बहुत हम आप दिन आँचबे पूर्व दिन आँचबे कि भाव गुप्त गुप्त भाव आसवे कहीं जापर ना जी जादव सैन्य मान सब आसवे समस्त जाणीजे गुप्त मान एक आसापी गुप्त गुप्त समेत्य समेत मान सम्यक रूप आस आपण सम्यक रूप से ठीक भाव आसवे गुप्त समेत्य पृतनापति भी परित कौन कौन उपाय विदर्भ नगर को प्रवेश करतनापति भी पृतना कह सैन्य सैन्यपति सेनापति मान सहित परित सेनापति मान भितर सेनापति मैंने आपको घेरी मानने भितर आप रही चलो से सेनापति मैंने आँचबे आसवे आप प्रथम आसवे तापर सेनापति मैंने आसवे सैन्य मान आने दरकार नहीं सेनापति भी परित सेनापति द्वारा आवृत होसतु प्रथम आसवे एकुटिया गुप्त तापर सेनापति मान द्वारा आप आवृत होसवे रे आसिकी कौन करेंगे ना निर्मथ्य चैद्य मगधेन्द्र बलं प्रसह्य निर्मथ जमी समुद्र मंथन रु लक्ष्मीदेव को भगवान अजित आनी बहुत करते भाव ये चैद्य मगधेन्द्र बल मगधेन्द्र मगधेन्द्र पूर्व आम शुणुले सती वर्ष तेईस अखंड सैन्य आणिक आसला तेईस सैन्य आणिक आसला लास्ट टाइम जो आसला अठर थर जो आसला से सब भगवान से सैन्य मान नर्तमान मारे
ଗଜେନ୍ଦ୍ର ବଳ 23 ଅକ୍ଷଣୀ ସୈନ୍ୟ 40 ଲକ୍ଷ 40 ଲକ୍ଷ 30 ହଜାର ଗୋଟିଏ ଅକ୍ଷଣୀ ସୈନ୍ୟ ହେଉଛନ୍ତି 2,18,700। କେବଳ ମଗଧେନ୍ଦ୍ର, ମଗଧ ବା ବିହାର, ବିହାରର ରାଜା ସେ ଥିଲେ, ଏ ହେଉଛନ୍ତି ଜରାସନ୍ଧ। ଏହିଭଳି ଭାବରେ ତାଙ୍କର ବଳ ରହିଛି ଗୋଟେ ସମୁଦ୍ର ଭଳି। ନିର୍ମଥ୍ୟ ଚୈଦ୍ୟ ମଗଧେନ୍ଦ୍ର ବଳଂ ପ୍ରସହ୍ୟ, ଚୈଦ୍ୟ ଚେଦି ରାଜା ଶିଶୁପାଳ, ଶିଶୁପାଳଙ୍କୁ ସପୋର୍ଟ କରୁଛି ଜରାସନ୍ଧ, ଏବଂ ଜରାସନ୍ଧର ସପୋର୍ଟର ପ୍ରାୟ ବିଶ୍ୱର ସମସ୍ତେ ରହିଛନ୍ତି, ସମସ୍ତେ ବିଶ୍ୱର ସମସ୍ତେ ଜରାସନ୍ଧର ସପୋର୍ଟରେ ସବୁ ପଠାଉଥିଲେ। 23 ଅକ୍ଷଣୀ ସୈନ୍ୟ ସେ ନିଜେ ତାଙ୍କ ରାଜ୍ୟରୁ ସଂଗ୍ରହ କରୁନଥିଲେ, ସମଗ୍ର ପୃଥିବୀରୁ ସଂଗ୍ରହ ହେଉଥିଲା। ସମଗ୍ର ପୃଥିବୀର ରାଜାମାନେ ସମସ୍ତେ ଜରାସନ୍ଧର ବଶ୍ୟତା ସ୍ୱୀକାର କରିକି ସେ କହିବେ ଏତିକି ସୈନ୍ୟ ଦେବ, ତେଣୁ 23 ଅକ୍ଷଣୀ ସୈନ୍ୟ ଗୋଟିଏ କମ୍ ନୁହଁ କି ଗୋଟିଏ ଅଧିକା ନୁହଁ, ଏତିକି ଆସୁଥିଲେ ସବୁଦିନ, ପ୍ରତିବର୍ଷ ଆସୁଥିଲେ। ଲାଷ୍ଟ ଟାଇମ୍ ଯେଉଁ ଆସିଥିଲେ 18ତମ ଯୁଦ୍ଧରେ, ସେମାନଙ୍କୁ ଭଗବାନ ତ ହତ୍ୟା କରିନଥିଲେ, ଭଗବାନ ପଳେଇ ଯାଇଥିଲେ, କ'ଣ ଭୟ କରିକରି, ଜରାସନ୍ଧକୁ ଭୟ କରି ଭଗବାନ ପଳେଇ ଯାଇଥିଲେ। ସେ ମଗଧେନ୍ଦ୍ର, ମଗଧର ଇନ୍ଦ୍ର ସେ ବିହାର ଲାଲୁ, ତେଣୁ ମଗଧେନ୍ଦ୍ର, ମଗଧେନ୍ଦ୍ର ବଳଙ୍ଗ ପ୍ରସହ୍ୟ, ତାଙ୍କର ସେଇଭଳି ଭାବେ ସୈନ୍ୟମାନେ ଅଛନ୍ତି, ଆଡ଼ ସୈନ୍ୟ ସାଗର ବୋଲି ଯାଇଛି, ଏମାନଙ୍କୁ ପ୍ରସହ୍ୟ ମାନେ ଯେଉଁ ଜବରଦସ୍ତି ତାଙ୍କୁ ମନ୍ଥନ କରିକି, ମାଂ ରାକ୍ଷସେନ ବିଧିନ, ମୋତେ ରାକ୍ଷସ ବିଧିରେ ବିଭିନ୍ନ ପ୍ରକାର 8 ପ୍ରକାର ବିଭାଗ ରହିଛି, ବିଧି ରହିଛି, ତେଣୁ ରାକ୍ଷସ ବିଧି ଗୋଟେ ରହିଛି। ଭଗବାନ କ'ଣ ରୁକ୍ମିଣୀ ଦେବୀଙ୍କୁ ରାକ୍ଷସ ବିଧିରେ ବିଭାଗ କରିଥିଲେ, ରାକ୍ଷସ ବିଧି ଏବଂ ଗନ୍ଧର୍ବ ବିଧି, ଗନ୍ଧର୍ବ ଗନ୍ଧର୍ବ ବିଧିରେ ଭଗବାନ ବିବାହ କରିଥିଲେ। ଗନ୍ଧର୍ବ ବିବାହ କହିଲେ ପରସ୍ପର ରାଜି, କ୍ୟା କରେଗା କାଜି, ତେଣୁ ପରସ୍ପର ଇଏ ଯଦି ରାଜି ହେଇନଥାନ୍ତେ, ରୁକ୍ମିଣୀ ଯଦି ରାଜି ନଥାନ୍ତେ, ସେ ତାଙ୍କୁ ଜବରଦସ୍ତି ଅପହରଣ କରିଥାନ୍ତେ, ତାହେଲେ ସେଇଟା ରାକ୍ଷସ ବିବାହ ହେଇଥାନ୍ତା, କିନ୍ତୁ ଇଏ ରାଜି ଅଛନ୍ତି, ରୁକ୍ମିଣୀ ଦେବୀ ରାଜି ଅଛନ୍ତି, ଭଗବାନ ମଧ୍ୟ ତ ହରଣ କରିବେ, ତେଣୁ ସେ ରାଜି ନହେଲେ କେମିତି ହରଣ କରିବେ, ତେଣୁ ଏଇଟା ଗନ୍ଧର୍ବ ବିବାହ, ତେଣୁ ଏଇଟା ଉଭୟ ବିବାହ ରହିଛି, ରାକ୍ଷସ ବିଧି ଏବଂ ଗନ୍ଧର୍ବ ବିଧି, ଦୁଇଟା ବିଧିରେ ଭଗବାନ ତାଙ୍କୁ ବିବାହ କରିବେ। ତେଣୁ ରାକ୍ଷସେନ ବିଧିନ ଉଦ୍ଭବ ବୀର୍ଯ୍ୟ ସୁଲକାନ, ତେଣୁ ଯେହେତୁ ଉଦ୍ଭବ କହିଲେ ବିବାହ କରିବେ, ତେଣୁ ଶୁଳ୍କ ଦେବାକୁ ପଡ଼ିବ ରାକ୍ଷସ ବିଧିରେ, କହିଲେ ତାଙ୍କର ଦେଖିବେ ବୀର୍ଯ୍ୟକୁ ପ୍ରତିପାଦନ କରିବେ, ତାଙ୍କର ଶକ୍ତି ରହିଛି, ସମସ୍ତଙ୍କୁ ମନ୍ଥନ କରିକିରି ସେ ତାଙ୍କୁ ଗ୍ରହଣ କରିବେ, ତାଙ୍କୁ ନେବେ, ହରଣ କରିବେ, ଅପହରଣ କରିବେ। ଅର୍ଜୁନ, ଅର୍ଜୁନ ସେଭଳି ଭାବରେ ବର୍ଣ୍ଣନା କରାଯାଇଛି, ଅର୍ଜୁନ ମଧ୍ୟ ଭଗବାନ, ଅର୍ଜୁନ ଅବଶ୍ୟ ଅର୍ଜୁନଙ୍କର 5 ଭାଇ ବିବାହ କରିଥିଲେ ଦ୍ରୌପଦୀଙ୍କୁ, କିନ୍ତୁ ଅର୍ଜୁନ ଆହୁରି ମଧ୍ୟ ଅନେକ ପତ୍ନୀ ଗ୍ରହଣ କରିଥିଲେ, ବଳରାମ, ବଳରାମଙ୍କର ଯେଉଁ ଭଉଣୀ ରହିଛି ମାନେ ସୁଭଦ୍ରା, ଭଗବାନ କୃଷ୍ଣଙ୍କର ମଧ୍ୟ ଭଉଣୀ, କିନ୍ତୁ ବଳରାମ ଚାହୁଁଥିଲେ ତାଙ୍କର ଭଉଣୀକୁ ବିବାହ ଦେବା ପାଇଁ ଦୁର୍ଯ୍ୟୋଧନକୁ, ଦୁର୍ଯ୍ୟୋଧନ ତାଙ୍କର ଶିଷ୍ୟ ଥିଲେ, ଗଧା ଶିକ୍ଷା କରିଥିଲେ। ଗୋଟେ ଥର ଯେତେବେଳେ ଭଗବାନ, ଏହାପରେ ଅନେକ ବିବାହ ବର୍ଣ୍ଣନା କରାଯିବ, ଯେତେବେଳେ ବିବାହ କରିଥିଲେ ସତ୍ୟଭାମାଙ୍କୁ, ସତ୍ୟଭାମାଙ୍କର ଯେଉଁ ରହିଛନ୍ତି ତାଙ୍କର ପିତା ସତ୍ରାଜିତ, ସେ ଗୋଟେ ମଣି ପ୍ରାପ୍ତ ହୋଇଥିଲେ, ହେଉଛି କି ମଣି, ସେଇଟା ସାମନ୍ତଙ୍କ ମଣି, ପ୍ରତିଦିନ 800 ସୁନା ବାହାରୁଥିଲା, 77 କେଜି 77 କେଜି ସୁନା ବାହାରୁଥିଲା ପ୍ରତିଦିନ, ତା ପାଇଁ ବହୁତ ଗଣ୍ଡଗୋଳ ହୋଇଥିଲା। ତେଣୁ ଇଏ ଯେଉଁ ରହିଛନ୍ତି, ବହୁତ ବିରାଟ ବଡ଼ ପ୍ରସଙ୍ଗ ରହିଛି, କାଲି ଆମେ ସଂକ୍ଷେପରେ କହିବା। ଏହିଭଳି ଭାବରେ ଭଗବାନ ତାଙ୍କୁ କହିଲେ ଯେ ତୁମେ ଇଏ ଯେଉଁ ଏଇଟା ଯେତେବେଳେ ଆସୁଥିଲେ ଦ୍ୱାରକା ଲୀଳା ବର୍ଣ୍ଣନା କରାଯାଇଛି, ଭଗବାନ ଥରେ ଗୋଟେ ପବ୍ଲିକ ପ୍ଲେସ୍ରେ ବସିକିରି ବା ଗୋଟେ ତାଙ୍କର ରାଜ ଏଇଠି ବସିକିରି ସେଠି ବସି ପୋଷା ଖେଳୁଥିଲେ, ପୋଷା ଖେଳୁଥିଲେ, ସେହି ସମୟରେ ଦ୍ୱାରକାବାସୀମାନେ ଭଗବାନଙ୍କର ପ୍ରଜାମାନେ, ଅବଶ୍ୟ ରାଜା ହେଉଛନ୍ତି କିଏ, ରାଜା ହେଉଛନ୍ତି କିଏ, ରାଜା ହେଉଛନ୍ତି କଂସର ପିତା ଉଗ୍ରସେନ, ଉଗ୍ରସେନ ରାଜା କିନ୍ତୁ ଭଗବାନ ପ୍ରକୃତ ରାଜା ହେଉଛି ଭଗବାନ, ତେଣୁ ଆସି କହିଲେ ପ୍ରଭୁ କମଳ ନୟନ, ପ୍ରଭୁ ଆପଣଙ୍କୁ ଦର୍ଶନ କରିବା ପାଇଁ ସୂର୍ଯ୍ୟଦେବ ଆସୁଛନ୍ତି, ମାନେ ସତ୍ରାଜିତ ଗୋଟେ ପ୍ରାପ୍ତ ହୋଇଥିଲେ, ସୂର୍ଯ୍ୟଦେବ ତାଙ୍କୁ ଦେଇଥିଲେ ସମନ୍ତଙ୍କ ମଣି, ଯେଉଁଟାକୁ ସେ ଗଳାରେ ଧାରଣ କରି ଆସିଥିଲେ, ଗୋଟେ ସୂର୍ଯ୍ୟ ଭଳି ଉଜ୍ଜଳ ଦେଖାଯାଉଥିଲେ, ତାଙ୍କର ମୁହଁ ଦେଖାଯାଉନଥିଲା, ଏତିକି ଆଲୋକ ରହିଥିଲେ, ଆଲୋକରେ ଥିଲା। ତେଣୁ ଭଗବାନ ଜାଣିଲେ, ତାଙ୍କୁ କହିଲେ ତୁମେ ଏଇଟାକୁ ଦେଇଦିଅ ରାଜ ଟ୍ରେଜରୀରେ, ଏଇଟାକୁ ଜମା କରିଦିଅ, ରାଜାଙ୍କୁ ଦେଇଦିଅ। କିନ୍ତୁ ସେ ଶୁଣିଲେ ନାହିଁ, ତା ପାଇଁ ବହୁତ ଅସୁବିଧା ହେଲା, ବହୁତ ଗଣ୍ଡଗୋଳ ଫଣ୍ଡଗୋଳ ହେଲା ସବୁ। ତେବେ ଅନ୍ତିମରେ କ'ଣ ହେଲା, ପ୍ରସନ୍ନ ନା କିଏ, ପ୍ରସନ୍ନ ସେ ଧରିକିରି ସେ ତାଙ୍କୁ ହତ୍ୟା କରି, ସତ୍ୟରାଜଙ୍କୁ ହତ୍ୟା କରିକିରି ନେଇଗଲେ ସେଇଟାକୁ, ସେ ମଣିକି ନେଇକି ପଳାଇଗଲେ। ଭଗବାନ ସେ ସମୟରେ ଥିଲେ ହସ୍ତିନାପୁରରେ, ସେହି ସମୟରେ ପାଣ୍ଡବମାନଙ୍କୁ ଖବର ଆସିଲା ଯେ ପାଣ୍ଡବମାନେ ମୃତ୍ୟୁବରଣ କରିଛନ୍ତି, ଜଳି ଯାଇଛନ୍ତି, ଏ ଯେଉଁ ରହିଛନ୍ତି ବାରଣାସୀରେ, ବାରଣାବ୍ରତରେ ଯେଉଁ ଗୋଟେ ବହୁତ ଗୋଟେ ପ୍ୟାଲେସ୍ ଭଳିଆ ନିର୍ମାଣ କରିକିରି ପାଣ୍ଡବମାନଙ୍କୁ ପଠାଇଥିଲେ, ସେଇଠି ନିଆଁ ଲଗାଇ ଦେଇଥିଲେ, ନିଆଁ ଲଗାଇବା ପାଇଁ ବ୍ୟବସ୍ଥା କରିଥିଲେ। ତେଣୁ ସେହି ସମୟରେ ଭଗବାନ କୃଷ୍ଣ ମଧ୍ୟ ଯାଇ କ୍ରନ୍ଦନ କରିଥିଲେ, କୃଷ୍ଣ ବଳରାମ। ତେଣୁ ଏହି ସମୟରେ କୃଷ୍ଣ ବଳରାମ ଭଗବାନ ହେଲେ ମଧ୍ୟ ସେ କ୍ରନ୍ଦନ କଲେ। ତେଣୁ ତାହାପରେ ସତ୍ୟଭାମା ନିଜେ ଯାଇକି ଖବର ଦେଲେ କୃଷ୍ଣଙ୍କୁ, ଯେ ଏମିତି ଆମର ପିତାଙ୍କୁ ହତ୍ୟା କରିଛନ୍ତି ପ୍ରସନ୍ନ, ପ୍ରସନ୍ନ କ'ଣ ତାଙ୍କ ନା, ଯାଇକିରି ଯାଇ, ତେଣୁ ଭଗବାନ ଆସିଲେ, ଭଗବାନ କୃଷ୍ଣ ଏବଂ ବଳରାମ ଦୁଇ ଜଣ ଯାକ ଆସିଲେ। କୃଷ୍ଣ ବଳରାମ ଆସିକରି ପ୍ରସନ୍ନ ଧାଇଁଲା, ପ୍ରସନ୍ନ କହିଲା ତାଙ୍କୁ ପ୍ରକୃତରେ ଯେଉଁ ରହିଛନ୍ତି ଆମର ଅକ୍ରୁର ଏବଂ କୃତବର୍ମା, ଏଇ ଦୁଇ ଜଣ ତାଙ୍କୁ ମାନେ ତାଙ୍କୁ ଉସ୍କେଇଥିଲେ ତୁମେ ଯାଇ ହତ୍ୟା କର ବୋଲି। ତେଣୁ ସେ ତାଙ୍କର ଶରଣ ଯେତେବେଳେ ମାଗିଲା, ସେମାନେ ମନା କରିଦେଲେ, ଆମେ କିଛି ରକ୍ଷା କରିପାରିବୁନି ତୁମକୁ। ତେଣୁ ସେ ପଳାଇଗଲେ, ସେ ସମସ୍ତଙ୍କ ମାନଙ୍କୁ ଅକ୍ରୁକୁ ପ୍ରଦାନ କରିକିରି ଫିଙ୍ଗି ଦେଇକି ପଳାଇଗଲେ ଜୀବନ ରକ୍ଷା କରିବା ପାଇଁ। ତେଣୁ ଭଗବାନ କୃଷ୍ଣ ଏବଂ ବଳରାମ ଦୁଇ ଜଣ ତାଙ୍କ ପଛେ ପଛେ ଧାଇଁଲେ। ଅନ୍ତିମରେ ଦେଖିଲେ ପ୍ରସନ୍ନ ଆଉ ଭଗବାନ ଯାକ ତାଙ୍କୁ ଧରିଲେ, ଧରିକିରି ପ୍ରସନ୍ନ ତ ନା କିଏ ସିଏ ଧରିକିରି, ହଁ ପ୍ରସନ୍ନ, ହଁ ସତ୍ୟଧନୁଆ, ସତ୍ୟଧନୁଆ ବୋଲି ପ୍ରସନ୍ନ ତାଙ୍କ ଭାଇ ନା, ସତ୍ୟରାଜଙ୍କ ତ ଭାଇ ସତ୍ୟଧନୁଆ, ପ୍ରସନ୍ନ ରହିଛି ଦଶମ ସ୍କନ୍ଧ 57 ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଏ, କେଉଁ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ତେଣୁ ଇଏ ସବୁ ରହିଛି। ଏହିଭଳି ଭାବରେ ଭଗବାନ ତାଙ୍କୁ ତାଙ୍କୁ ଦେଖିଲେ ହତ୍ୟା କରିଦେଲେ, କୃଷ୍ଣ ଭଗବାନ ତାଙ୍କୁ ହତ୍ୟା କଲେ। ହତ୍ୟା କଲା ପରେ ଦେଖିଲା ବେଳକୁ ତାଙ୍କ ପାଖରେ ସେ ବାହାରିଲାନି, ସମସ୍ତ ମଣି ବାହାରିଲା ନାହିଁ। ତେଣୁ ବଳରାମ କ'ଣ କଲେ ନା, ସେ ଆଉ ନ ଫେରିକିରି, ଦ୍ୱାରକା ନ ଫେରିକିରି ସେ ଗଲେ ସେଇ ମିଥିଳାନଗରୀ ପାଖାପାଖି ପଳାଇ ଯାଇଥିଲେ, ମିଥିଳାନଗରୀ ଭଗବାନ ରାମଚନ୍ଦ୍ରଙ୍କର ଯେଉଁ ଶ୍ୱଶୁରଘର ମିଥିଳା, ମିଥିଳାପୁରୀ। ତେଣୁ ବଳରାମ ସେଇଠି ରହିଥିଲେ, ବଳରାମ ସେଇଠି ତାଙ୍କ ମିଥିଳାନଗରୀ, ଯିଏ ରାଜା ଜନକ ବଳରାମଙ୍କୁ ତାଙ୍କୁ ବହୁତ ପ୍ରକାର ପୂଜାପୂଜି କରିକି ସେ ରଖିଥିଲେ। ତେଣୁ ଏହି ଖବର ପାଇଥିଲେ ଶକୁନି, ଦୁର୍ଯ୍ୟୋଧନଙ୍କର ମାମୁଁ ଶକୁନି କହିଲେ, ଯାହା ବର୍ତ୍ତମାନ ସୁବର୍ଣ୍ଣ ସୁଯୋଗ ଅଛି, ତୁମେ ଯାଇକିରି ଶିକ୍ଷା କରିଛ, ଗଦା ଶିକ୍ଷା କର ତାଙ୍କ ପାଖରୁ, ବଳରାମ ଗଦାଧରକୁ ଆରମ୍ଭ ସବୁ କରନ୍ତି ସେ। ତେଣୁ ଏହିଭଳି ଭାବରେ କହିବାରୁ ଦୁର୍ଯ୍ୟୋଧନ ଯାଇକି ତାଙ୍କଠୁ ଶିକ୍ଷା କରିଥିଲେ, ଗଦା ଶିକ୍ଷା କରିଥିଲେ। ତେଣୁ ଏ ଯେଉଁ ବଳରାମ ଚାହୁଁଥିଲେ ତାଙ୍କର ଭଉଣୀ ଯେଉଁ ସୁଭଦ୍ରାଙ୍କୁ ବିବାହ କରିବା ଦେବା ପାଇଁ ଦୁର୍ଯ୍ୟୋଧନଙ୍କୁ, କିନ୍ତୁ କୃଷ୍ଣ ଚାହୁଁନଥିଲେ, କୃଷ୍ଣ ଚାହୁଁଥିଲେ ଦୁର୍ଯ୍ୟୋଧନ କାହିଁକି ବିବାହ କରିବ, ଦୁର୍ଯ୍ୟୋଧନ ଏଗୁଡ଼େ ପାପି ବ୍ୟକ୍ତି। ତେଣୁ ସେ ଚାହୁଁଥିଲେ ଅର୍ଜୁନ ତାଙ୍କ ସଖା ବିବାହ କରନ୍ତି ତାଙ୍କ ପତ୍ନୀ ଭଉଣୀଙ୍କୁ। ଏଭଳି ଭାବରେ ଭଗବାନ କୃଷ୍ଣ ତାଙ୍କୁ କହିଲେ, ତୁମେ ତାଙ୍କୁ ହରଣ କରିନିଅ। ଏଇ ମହାଭାରତରେ ସେ ବର୍ଣ୍ଣନା ପ୍ରସଙ୍ଗ ଆସୁଛି, ଏ ଯେଉଁ ପାଞ୍ଚ ଭାଇ ବିବାହ କରିଥିଲେ ଦ୍ରୌପଦୀଙ୍କୁ, ତାଙ୍କର ଗୋଟେ ନାରଦ ମୁନିଙ୍କର ପରାମର୍ଶରେ ଗୋଟେ କଥା ହେଇଥିଲା, ଦ୍ରୌପଦୀ ଗୋଟିଏ ବର୍ଷ ଜଣଙ୍କ ପାଖରେ ରହିବ, ଜଣଙ୍କ ଭାଇଙ୍କ ପାଖରେ ରହିବ, ଏବଂ ସେ ଯେତେବେଳେ ତାଙ୍କ ଜଣେ ଯାହାଙ୍କ ପାଖରେ ଥିବେ, ଅନ୍ୟ ଜଣେ ଯଦି ପ୍ରବେଶ କରିବେ ତାହେଲେ ତାଙ୍କୁ ଗୋଟିଏ ବର୍ଷ ବନବାସ ଯିବାକୁ ପଡ଼ିବ। ଏଇଭଳି ଭାବରେ ଘଟଣା ହେଇଥିଲା। ତେଣୁ ଦ୍ରୌପଦୀ ଯେତେବେଳେ ଯୁଧିଷ୍ଠିର ମହାରାଜଙ୍କ ପାଖରେ ଥିଲେ, ସେହି ସମୟରେ ଗୋଟେ ଏବେ ଅସୁବିଧା ପହଞ୍ଚିଲା, ଯେତେବେଳେ ଅର୍ଜୁନ ଭିତରକୁ ପ୍ରବେଶ କଲେ, ସେ ଗୃହ ଭିତରକୁ ପ୍ରବେଶ କଲେ, ଅସ୍ତ୍ର ସଂଗ୍ରହ କରିବା ପାଇଁ। କିନ୍ତୁ ଯଦିଓ ବିଭୀଷ୍ଟ ମହାରାଜ କିଛି ଚିନ୍ତା କଲେ ନାହିଁ କି ଭାବିଲେ ନାହିଁ, କିନ୍ତୁ କଣ୍ଡିସନ ଅନୁସାରେ ଅର୍ଜୁନ ବନବାସ ଗଲେ ଗୋଟିଏ ବର୍ଷ। ସେହି ସମୟର କଥା, ସେହି ସମୟରେ ଯେତେବେଳେ ବିଭିନ୍ନ ସ୍ଥାନ ଯାଇଛନ୍ତି, ବିଭିନ୍ନ ବିବାହ କରିଛନ୍ତି ସେ ଅର୍ଜୁନ, ସେହି ସମୟରେ ଯେତେବେଳେ ଦ୍ୱାରକା ନଗରୀ ଆସି ପହଞ୍ଚିଗଲେ ଅର୍ଜୁନ ଗୋଟେ ସନ୍ନ୍ୟାସୀ କରି ରହିଥିଲେ। ସୁଭଦ୍ରାଙ୍କ ବିଷୟରେ ଜାଣିଥିଲେ, ଭଗବାନ ତାଙ୍କୁ କହିଛନ୍ତି ତାଙ୍କୁ ବିବାହ କରିବେ ବୋଲି। ସୁଭଦ୍ରା ଯେତେବେଳେ ଦେଖିଲେ ବଳରାମ ତାଙ୍କୁ ଡାକିକିରି ତାଙ୍କୁ ସବୁ କ'ଣ ଆତିଥ୍ୟ ପ୍ରଦାନ କରିଥିଲେ, ଏବଂ ସୁଭଦ୍ରା ଆଙ୍କ ଯେତେବେଳେ ଦେଖିଲେ ସୁଭଦ୍ରାଙ୍କର ସୌନ୍ଦର୍ଯ୍ୟ ବିଷୟରେ ଶୁଣିଥିଲେ, ଦେଖିଲେ ତାଙ୍କ ପ୍ରତି ସେ ଆକର୍ଷିତ ହୋଇଗଲେ, ଏବଂ ସୁଭଦ୍ରା ମଧ୍ୟ ଅର୍ଜୁନଙ୍କ ପ୍ରତି ଆକର୍ଷିତ ହୋଇଗଲେ। ତେଣୁ ଏହିଭଳି ଭାବରେ ସୁଭଦ୍ରାଙ୍କୁ ସେ ଅପହରଣ କରିଥିଲେ, ଅପହରଣ କରିଥିଲେ ଯେତେବେଳେ ବଳରାମ କ୍ରୋଧ ପ୍ରକାଶ କରିକିରି ସୈନ୍ୟମାନଙ୍କ ସହିତ ପଠାଇଲେ ଅର୍ଜୁନଙ୍କୁ ବନ୍ଦୀ କରିବା ପାଇଁ ବା ଯାହା ଆଣିବା ପାଇଁ, ଏଭଳି ପଠାଇଲା ବେଳେ ସେହି ସମୟରେ ଅର୍ଜୁନ ତାଙ୍କ ସହିତ ଯୁଦ୍ଧ କଲେ। ଭଗବାନ କୃଷ୍ଣ ତାଙ୍କୁ ବୁଝାଇ ଦେଲେ ବଳରାମଙ୍କୁ, କହିଲେ ଦେଖନ୍ତୁ ଅର୍ଜୁନ ଯେଉଁ ନେଇଥିଲେ ସୁଭଦ୍ରାଙ୍କୁ, ଅର୍ଜୁନ ଜବରଦସ୍ତି ନେଇଥିଲେ ନା ସୁଭଦ୍ରା ଯାଇଥିଲେ, ସୁଭଦ୍ରା ଚଳାଉଥିଲେ ରଥକୁ। ଅର୍ଜୁନ ଯେତେବେଳେ ତାଙ୍କ ପଛରେ ସୈନ୍ୟମାନେ ଯାଉଥିଲେ, ସୁଭଦ୍ରା ନିଜେ ସେ ରଥ ଚାଳନ କରୁଥିଲେ। ତେଣୁ କୃଷ୍ଣ ବୁଝାଇ ଦେଲେ ବଳରାମ, ବଡ଼ ଭାଇ ବୁଝାଇ ଦେଲେ, ବଡ଼ ଭାଇ ବୁଝିଗଲେ। ତେଣୁ ଅର୍ଜୁନ ଏବଂ ସୁଭଦ୍ରାଙ୍କର ବିବାହ ହେଲା, ଏସବୁ କଥା ରହିଛି ମହାଭାରତରେ, ବହୁତ ପ୍ରସଙ୍ଗ ରହିଛି। ତେଣୁ ଇଏ ଯେଉଁ ଏଇଭଳି ଭାବରେ ଭଗବାନଙ୍କୁ ସେ କହିଲେ, ମାଂ ରାକ୍ଷସନ ବିଘ୍ନ ଉଦ୍ଭବ ବୀର୍ଯ୍ୟ ଶୁଳ୍କାମ, ଏ ଯେଉଁ ଏତେ ସୈନ୍ୟମାନଙ୍କ ଗହଣରେ ତାଙ୍କୁ ହରଣ କରିବାଟା କମ୍ ଶକ୍ତିର କଥା, ଯେତିକି ଶକ୍ତି ନଥିଲେ ଜଣେ ତାଙ୍କୁ ଅପହରଣ କରିପାରିବେ। ଯେତେବେଳେ ବର୍ଣ୍ଣନା କରାଯାଇ ଭାଗବତରେ ବିଭିନ୍ନ ସ୍ଥାନରେ, ଆମର ବୈଦିକ ସଭ୍ୟତାରେ ସବୁ ରହିଛି କଥା, ବହୁତ ସ୍ଥାନରେ ଏହିଭଳି ଭାବରେ ସବୁ ଯୁଦ୍ଧ ହୁଏ ବିବାହ କରେ। ଯେତେବେଳେ ଦ୍ରୌପଦୀଙ୍କୁ ମଧ୍ୟ ବିବାହ କଲେ ପାଣ୍ଡବ ଭାଇ, ପାଣ୍ଡବମାନେ ଅର୍ଜୁନ ଯେତେବେଳେ ଦ୍ରୌପଦୀଙ୍କୁ ସର୍ତ୍ତରେ ଜିଣିଗଲେ, ସେତେବେଳେ ମଧ୍ୟ ଅନ୍ୟ ରାଜାମାନେ ତାଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଆସିଥିଲେ, ଏଭଳି ଭାବରେ ସବୁ କଥା ରହିଛି। ତେଣୁ ବିଶେଷ ଭାବରେ ଭଗବାନ କୃଷ୍ଣଙ୍କର ପୁତ୍ର ପ୍ରଦ୍ୟୁମ୍ନ, ପ୍ରଦ୍ୟୁମ୍ନ ଯେତେବେଳେ ଯେଉଁ ରହିଛନ୍ତି ଦୁର୍ଯ୍ୟୋଧନଙ୍କର କନ୍ୟା, କିଏ ଲକ୍ଷ୍ମଣ, ଲକ୍ଷ୍ମଣଙ୍କୁ ସ୍ୱୟଂବରରେ ବିବାହ କଲେ, ବିବାହ କଲେ ଦୁର୍ଯ୍ୟୋଧନ ଚାହୁଁନଥିଲେ, ଇଏ କ'ଣ ଗୋଟେ ରାଜା ନୁହଁ, ଯେମିତି ରୁକି ଭାବୁଥିଲେ ଇଏ ରାଜା ନୁହଁ, ସେଇଭଳି ଭାବରେ ଦୁର୍ଯ୍ୟୋଧନ ମଧ୍ୟ ଚିନ୍ତା କରୁଥିଲେ, ଏ ରାଜା ନୁହଁ, ଇଏ ତାଙ୍କର ପୁତ୍ର କ'ଣ ଆମର କନ୍ୟାକୁ ବିବାହ କରିବ, ଏଇଭଳି ଭାବରେ ତାଙ୍କୁ ବନ୍ଦୀ କରି ରଖିଥିଲେ। ଦଶମ ସ୍କନ୍ଧ 68 ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି। ତେଣୁ ଯାଦବ ସୈନ୍ୟମାନେ ବହୁତ ଉତ୍କ୍ଷିପ୍ତ ହୋଇକରି କହିଲେ, ଆମେ ଯାଇକରି କେଉଁଠି ହସ୍ତିନାପୁରରେ ସେମାନଙ୍କୁ ସବୁ କୌରବମାନଙ୍କୁ ସବୁ ଯୁଦ୍ଧ କରିବା ତାଙ୍କ ସହିତ, ଏଭଳି ଭାବରେ ସବୁ ପ୍ରସ୍ତୁତ ହୋଇଯାଇଥିଲେ। କିନ୍ତୁ ବଳରାମ କହିଲେ, ନା ନା, ମୁଁ ଯାଇକି ବୁଝାଇଦେବି। ଏଭଳି ଭାବରେ ବଳରାମ ତାଙ୍କର ସତ୍କଣ ରହିଛି ଦୁର୍ଯ୍ୟୋଧନ ପ୍ରତି, ଦୁର୍ଯ୍ୟୋଧନ ତାଙ୍କ ଶିଷ୍ୟ, ତାଙ୍କୁ ଶିକ୍ଷା କରିଛନ୍ତି, ଶିକ୍ଷା ଦେଇଛନ୍ତି। ତେଣୁ ଭଗବାନ ଗଲେ, ବଳରାମ ଗଲେ, ଦଶମ ସ୍କନ୍ଧ 68 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଏ ଲୀଳାଟି। କାରଣ ଭଗବାନଙ୍କର ବଳରାମ ଯେତେବେଳେ ଭଗବାନ କୃଷ୍ଣ ଯେତେବେଳେ ବୃନ୍ଦାବନ ଛାଡ଼ିକି ଆସିଗଲେ, ଆଉ ବୃନ୍ଦାବନ ଫେରିନାହାନ୍ତି, ବୃନ୍ଦାବନ ଫେରିନାହାନ୍ତି, ଭାଗବତରେ ବର୍ଣ୍ଣନା କରାଯାଇ ନାହିଁ, ଅନ୍ୟ ଶାସ୍ତ୍ରରେ ରହିଛି ବୃନ୍ଦାବନକୁ ଆସିଥିଲେ କିନ୍ତୁ ଭାଗବତରେ ବର୍ଣ୍ଣନା କରାଯାଇ ନାହିଁ। ଯାହା ହେଉ, ପ୍ରଥମେଙ୍କୁ ପଠାଇଥିଲେ କାହାକୁ, ଉଦ୍ଧବଙ୍କୁ, ଦଶମ ସ୍କନ୍ଧ 46 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତାହାପରେ ପଠାଇଲେ ବଳରାମଙ୍କୁ, ଦଶମ ସ୍କନ୍ଧ 65 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଏସବୁ ଲୀଳା ରହିଛି। ତାହାପରେ ପରୀକ୍ଷିତ ମହାରାଜ ଯେତେବେଳେ ଭାଗବତଙ୍କ କଥା ଶୁଣୁଥିଲେ, ସେ ଭଗବାନଙ୍କର ବଳରାମଙ୍କ ବିଷୟରେ ଶୁଣିବା ପାଇଁ ବହୁତ ଆଗ୍ରହ ପ୍ରକାଶ କଲେ। ଆଚାର୍ଯ୍ୟମାନେ କୁହନ୍ତି ଯେ ସୁଖଦେବ ଗୋସ୍ୱାମୀ ଯେତେବେଳେ ଭଗବାନଙ୍କ ଲୀଳାକୁ ବର୍ଣ୍ଣନା କରୁଥିଲେ, କୃଷ୍ଣ ଲୀଳାରେ ଏତେ ଆଗ୍ରହ ଆସିଯାଇଥିଲା, ସେଥିପାଇଁ ସେ ବଳରାମଙ୍କ ଲୀଳାକୁ ବର୍ଣ୍ଣନା କରିନଥିଲେ ବିଶେଷ। ତେଣୁ ଦଶମ ସ୍କନ୍ଧ 65 ଅଧ୍ୟାୟରେ ଯେତେବେଳେ ବଳରାମଙ୍କ ପ୍ରସଙ୍ଗ ଆସିଲା, ଯମୁନାକୁ ଆକର୍ଷଣ କରିଥିଲେ, ଏସବୁ କଥା ରହିଛି ଶୁଣିକିରି ପରୀକ୍ଷିତ ମହାରାଜ କହିଲେ, ସୁଖଦେବ ଗୋସ୍ୱାମୀ କହିଲେ ଯେ ଭୂୟ ଏବଂ ମୁଁ ଏଇ ଯେଉଁ ଭଗବାନ ବଳରାମଙ୍କର କଥା ଶୁଣିବା ପାଇଁ, ଆହୁରି ଅଧିକ କଥା ଶୁଣିବା ପାଇଁ, ଭୂୟ ସ୍ୱତୁମ ଇଚ୍ଛାମି ରାମସ୍ୟ ଅଦ୍ଭୁତ କର୍ମଣ, ଭଗବାନ ରାମ ଅଦ୍ଭୁତ କର୍ମଣ ସିଏ, ଆମେ ସ୍ନାନ କରିବା ପାଇଁ ଯାଉଛୁ ନଦୀକୁ, କିନ୍ତୁ ଭଗବାନ ସ୍ନାନ କରିବା ପାଇଁ ନଦୀକୁ କହିଲେ ମୋ ପାଖକୁ ଆସ ବୋଲି, ଇଏ ହେଉଛି ଅଦ୍ଭୁତ କରଣ ଭଗବାନଙ୍କର। ତେଣୁ ଏଇଟାକୁ ମୁଁ ଶୁଣିବା ପାଇଁ ଚାହୁଁଛି, ଅନନ୍ତସ୍ୟ ଅପ୍ରମେୟସ୍ୟ ଜଗନ୍ୟ କୃତବାନ ପ୍ରଭୁ, ଆଉ କ'ଣ କ'ଣ ସବୁ ଲୀଳା କରିଥିଲା ମୋତେ କୁହନ୍ତୁ। ତେଣୁ ଏହି ପ୍ରସଙ୍ଗରେ ଏହି ଲୀଳାଟି ବର୍ଣ୍ଣନା କରାଯାଇଛି, ସମସ୍ତ ଅର୍ଷିକ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ବଳରାମ ଯାଇଥିଲେ ଉଦ୍ଧବ ଏବଂ ଆଉ ଗୋଟେ ଜଣ ମୁଖ୍ୟ ମୁଖ୍ୟ ବ୍ୟକ୍ତିମାନଙ୍କ ସହିତ ଯାଇଥିଲେ। ତେଣୁ ଏଯେଉଁ ଖବର ପାଇଲେ ଭଗବାନ ସିଧାସଳଖ ଗଲେ ନାହିଁ କି ହସ୍ତିନାପୁରକୁ, ତା ଦୂରରେ ରହିକି ଖବର ଦେଇଥିଲେ। ତେଣୁ ଦୁର୍ଯ୍ୟୋଧନ ଇତ୍ୟାଦି ସେମାନେ ସବୁ ଆସିକରି, ଧୃତରାଷ୍ଟ୍ର ଇତ୍ୟାଦି ସେମାନେ ସବୁ ତାଙ୍କୁ ସ୍ୱାଗତ କଲେ। ଏବଂ ଯେତେବେଳେ ବଳରାମ କହିଲେ ଯେ ଆମର ରାଜା ଉଗ୍ରସେନ ନିର୍ଦ୍ଦେଶ ଦେଇଛନ୍ତି ଆପଣଙ୍କର ପୁତ୍ର ଆପଣଙ୍କ କନ୍ୟାଙ୍କୁ ଆମ ପୁତ୍ର ପ୍ରଦ୍ୟୁମ୍ନ ସହିତ ସସମ୍ମାନ ବିଦା କରନ୍ତୁ, ବିବାହ ଦେଇକରି, ଏଗୁଡ଼ିକ ଯେତେବେଳେ କହିଲେ ସେତେବେଳେ ବହୁତ ପ୍ରକାର ଅପମାନ ସୂଚକ କଥା କହିଲେ ଦୁର୍ଯ୍ୟୋଧନ ଇତ୍ୟାଦି କୌରମାନେ। ତେଣୁ ବଳରାମ ବହୁତ କ୍ରୋଧ ପ୍ରକାଶ କରିକରି ତାଙ୍କର ଯେଉଁ ହଳ ରହିଛି ସେ ହଳରେ ଆକର୍ଷଣ କରିବା ପାଇଁ ବସିଲେ, ହସ୍ତିନାପୁରକୁ ଗଙ୍ଗାରେ ବୁଡ଼େଇ ଦେବା ପାଇଁ। ବର୍ତ୍ତମାନ ମଧ୍ୟ ହସ୍ତିନାପୁର ଗଙ୍ଗା ନଦୀ ଆଡ଼କୁ ନଈକି ରହିଛି, ନଈକି ରହିଛି ମାନେ ଆକର୍ଷଣ କରୁଥିଲେ, ଥରିବା ପାଇଁ ଆରମ୍ଭ ହେଲା ହସ୍ତିନାପୁର, ହସ୍ତିନାପୁର ନ ହସ୍ତିନାପୁର ତ ହଁ ହସ୍ତିନାପୁର। ତେଣୁ ସେମାନେ ସବୁ ଆସିକରି ପ୍ରାର୍ଥନା କଲେ, କ୍ଷମା ପ୍ରାର୍ଥନା କଲେ, କରିବାରୁ ଯାଇକରି ବଳରାମ ତାଙ୍କୁ କ୍ଷମା ଦେଲେ ଏବଂ ସେ ଅର୍ଜୁନ ଲକ୍ଷ୍ମଣ ଏବଂ ପ୍ରଦ୍ୟୁମ୍ନ ବିବାହ କରିକି ତାଙ୍କୁ ଯୌତୁକ ମୌତୁକ ଦେଇକି ସେ ବିବାହ କଲେ, ଏସବୁ ବର୍ଣ୍ଣନା କରାଯାଇଛି। ତେଣୁ ଏହିଭଳି ଭାବରେ ବିଭିନ୍ନ ସ୍ଥାନରେ ଏ ରାକ୍ଷସ ବିଧିର କଥା ରହିଛି, ବିବାହ ବିଧିର ରହିଛି, ଏ ମଧ୍ୟ ରହିଛି ଗୋଟେ, ଯେଉଁମାନେ କ୍ଷତ୍ରିୟମାନେ ସେମାନେ ଏହି ବିବାହ କରିପାରିବେ, ତାଙ୍କର ଶକ୍ତି ରହିଛି, ଶକ୍ତିର ପରିଚୟ ଦେବେ। ତେଣୁ ଏଇଠି ଏଇଭଳି ଭାବରେ ସେ ଲେଖୁଛନ୍ତି ଚିଠିରେ, ଏ ବାର୍ତ୍ତାଟା ଏଇଭଳି ଭାବରେ ଲେଖୁଛନ୍ତି ଯେ ଆପଣ ଆସିକରି ମୋତେ ଏଭଳି ଭାବରେ ରାକ୍ଷସ ବିଧିରେ ଅପହରଣ କରନ୍ତୁ। ତେଣୁ ଏଠି ଟିକାରେ କ'ଣ କୁହାଯାଇଛି, ସୁଦର୍ଶନ କହୁଛନ୍ତି, ନନୁ ଚୈଦ୍ୟାୟ ବନ୍ଧୁଭି ଅର୍ପିତାୟା ତ୍ୱୟି କିମ୍ ଅଧୁନା କରଣୀୟମ୍ ଇତି ଅପେକ୍ଷା ଆହ। ଯଦି ଭଗବାନ କହିବେ ତୁମର ବନ୍ଧୁମାନେ ସେ ତ ଚେଦିରାଜାଙ୍କୁ ତୁମକୁ ଦେବା ପାଇଁ କହିଛନ୍ତି, ଆଉ ମୁଁ ବର୍ତ୍ତମାନ କ'ଣ କରିପାରିବି, ଅଧୁନା କିମ୍ କରଣୀୟମ୍, ଏଇଭଳି ଭାବରେ ବର୍ତ୍ତମାନ କହିଲେ ଇଏ ରୁକ୍ମିଣୀ ଦେବୀ ଏଇ କଥାଟି କହିଛନ୍ତି, ଆପଣ ଆସି ମୋତେ ଅପହରଣ କରନ୍ତୁ। ତେଣୁ ସ୍ୱଭାବିନୀ ତ୍ୱମ୍ ଅଜିତ ଉଦ୍ଭବନେ ବିଦର୍ଭାନ ଗୁପ୍ତ ସମେତ୍ୟ, ସମେତ୍ୟର ଅର୍ଥ ହେଉଛି ସମ୍ୟକ ରୂପରେ ମାନେ ଠିକ୍ ଭାବରେ ଏତ୍ୟ କହିଲେ ପ୍ରବେଶ କରିକିରି ଗୁପ୍ତ ଭାବରେ ଏକୁଟିଆ ଭାବରେ ଆସିବେ, ତାପରେ ଅନ୍ୟମାନେ ଆସିବେ। ପୁତନାପତି ଭି କହିଲେ ଶ୍ରୀ ବଳଦେବ ଗଦାଧିବି ରୀତି, ପୁତନା ତାଙ୍କର ଯେଉଁ ସୈନ୍ୟବାହିନୀ ଯାଦବ ସୈନ୍ୟ ପ୍ରଖ୍ୟାତ ଯାଦବ ସୈନ୍ୟ, ତେଣୁ ଭଗବାନ ଯିବା ପୂର୍ବରୁ ଯାଦବମାନଙ୍କ ଭିତରେ ଗଣ୍ଡଗୋଳ କରାଇକି ତାଙ୍କୁ ସବୁ ହତ୍ୟା କରାଇଲେ, ଏସବୁ ଲୀଳାଟି ବର୍ଣ୍ଣନା କରାଯାଇଛି। ଦଶମ ସ୍କନ୍ଦ ଏକାଦଶ ସ୍କନ୍ଦ ବର୍ଣ୍ଣନା କରାଯାଇଛି। ଭଗବାନ ଯଦୁମାନେ ଏତେ ପ୍ରବଳ ଥିଲେ, ଶକ୍ତିଶାଳୀ ଥିଲେ, ତାଙ୍କୁ କେହି ପରାସ୍ତ କରିପାରିବେ ନାହିଁ ଯଦୁମାନଙ୍କୁ। ତେଣୁ ଭଗବାନ ଗୋଟେ ବ୍ୟବସ୍ଥା କଲେ, ଏ ଲୀଳାଟି ବର୍ଣ୍ଣନା କରାଯାଇଛି କେଉଁଠି, ଗୋଟେ ଥର ଦ୍ୱାରକାରେ, ଦ୍ୱାରକା ନିକଟରେ ଯେଉଁ ରହିଛି ପୁଣ୍ଡରୀକ କ୍ଷେତ୍ର, ପୁଣ୍ଡରୀକ କ୍ଷେତ୍ରରେ ସବୁ ମୁନି ଋଷିମାନେ ସବୁ ସେଇଠି ରହନ୍ତି, ଭଗବାନ ଦ୍ୱାରକା ନିକଟରେ ସେମାନେ ରହନ୍ତି, ଏମିତି ନାରଦ ମୁନି ମଧ୍ୟ ସେଇଠି ରହନ୍ତି। ନାରଦ ମୁନିଙ୍କ ଉପରେ ରହିଛନ୍ତି ଦକ୍ଷ, ବ୍ରହ୍ମାଙ୍କ ପୁତ୍ର ଦକ୍ଷ, ବ୍ରହ୍ମାଙ୍କ ପୁତ୍ର ନା ଇଏ ନା ବ୍ରହ୍ମାଙ୍କ ପୁତ୍ର ନୁହଁ, ସେ ହେଉଛନ୍ତି ସେ ବ୍ରହ୍ମାପୁତ୍ର, ସେ ପୁଣି ହେଲେ ଯେଉଁ ରହିଛନ୍ତି ତାଙ୍କର ପୁତ୍ର ହେଇକି ଆସିଲେ କାହାର ନା ପ୍ରଚେତାମାନଙ୍କର, ପ୍ରଚେତାମାନଙ୍କ ପୁତ୍ର ହେଇକି ଆସିଲେ ସିଏ, ସେ ବ୍ରହ୍ମାଙ୍କ ପୁତ୍ର, ସେ ଶିବଜୀଙ୍କ ପ୍ରତି ଦୋହ କରୁଥିବାରୁ ତାଙ୍କର ଶିରଚ୍ଛେଦ ହେଇଗଲା, ସେ ଗୋଟେ ଛାଗ ଛେଳିର ଶରୀର ମସ୍ତକ ପ୍ରାପ୍ତ ହେଇଥିଲେ। କିନ୍ତୁ ସିଏ ଯେତେବେଳେ ପ୍ରଚେତାମାନଙ୍କ ପୁତ୍ର ହେଲେ ତଥାପି ସିଏ ମଧ୍ୟ ସେଇ ବୈଷ୍ଣବ ଅପରାଧ, ଶିବଜୀଙ୍କ ପ୍ରତି ଯେଉଁ ଅପରାଧ କରିଥିଲେ, ଏ ଶରୀର ତ୍ୟାଗ କଲେ ମଧ୍ୟ ସେ ଅପରାଧର ଫଳ ରହିଥିଲା, ପୁଣି ଅପରାଧ କଲେ, ନାରଦ ମୁନି ପ୍ରତି ଅପରାଧ କଲେ, ତାଙ୍କୁ ଅଭିଶାପ ଦେଇଥିଲେ, ଏ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ତେଣୁ ଗୋଟିଏ ସ୍ଥାନରେ ଅଧିକା ଦିନ ରହିପାରିବ ନାହିଁ, କିନ୍ତୁ ଯଦିଓ ଦକ୍ଷ ଅଭିଶାପ ଦେଇଥିଲେ, କିନ୍ତୁ ପ୍ରଭାସ କ୍ଷେତ୍ରରେ ବା ପୁଣ୍ଡରୀକ କ୍ଷେତ୍ରରେ ଦ୍ୱାରକା ନିକଟରେ ଯେଉଁ ରହିଥିଲେ ମୁନି ଋଷିମାନେ, ସେଠି ତାଙ୍କର ଅଭିଶାପ କାମ କଲା ନାହିଁ। ଭଗବାନ ରହିଛନ୍ତି, ସେଠି କ'ଣ ଅଭିଶାପ କାମ କରିବ? ତେଣୁ ଏଇଭଳି ଭାବରେ କୃଷ୍ଣଙ୍କର ପିଲାମାନେ ସବୁ ପୁତ୍ରମାନେ ସେମାନେ ସବୁ ଖେଳରେ ଶାମ୍ବକୁ ଗୋଟେ କନ୍ୟାବେଶ ପକାଇ ଦେଇଥିଲେ। କନ୍ୟାବେଶ ପକାଇକରି ତାଙ୍କୁ କହିଲେ, ମୁନି ଋଷିମାନଙ୍କୁ କହିଲେ, ହେ ମୁନିବର, ଏ ଯେଉଁ କାଳୀ କଜରାରୀ ଯେଉଁ ରହିଛନ୍ତି ସୁନ୍ଦରୀ, ତାଙ୍କର ଗର୍ଭରେ ଗୋଟେ ସନ୍ତାନ ରହିଛି, କ'ଣ ରହିଛି ସେ ଆପଣ ପଚାରିବା ପାଇଁ ଲଜ୍ଜା କରୁଛନ୍ତି, ତେଣୁ ମୁଁ ଆମେ ପଚାରୁଛୁ, ଆପଣ କହିବେ କି ତାଙ୍କର ଗର୍ଭରେ କ'ଣ ଅଛି? ଆଉ ମୁନିମାନେ ଜାଣିପାରିଲେ, ମୁନିମାନେ ଜାଣିପାରିଲେ, ସେ କହିଲେ, କ୍ରୋଧ ପ୍ରକାଶ କଲେ, କ୍ରୋଧ ପ୍ରକାଶ କରି କହିଲେ, କ'ଣ ତୁମର ଗର୍ଭରେ ଗୋଟେ ମୂଷଳ ରହିଛି, ଯେଉଁ ମୂଷଳ ତୁମର ବଂଶକୁ ନାଶ କରିବ। କେଉଁ ଶ୍ଳୋକ ଏକାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଏକାଦଶ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି ବୋଧେ, ଲୀଳାଟି ସେ ବର୍ଣ୍ଣନା, ଭଗବାନ ଯିବା ପୂର୍ବରୁ ତାଙ୍କୁ ସବୁ ବିଧା କରିବେ, ସେଥିପାଇଁ ଲୀଳାଟି କଲେ। ଏବଂ ପ୍ରଲବ୍ଧା ମୁନୟୋ ତାନ୍ ହେଉଛି କୁପିତାନ ଲୋକ ଜନଇଚ୍ଛତି ଭୋ ମନ୍ଦା ମୂଷଳମ୍ କୁଳନାଶନ, ଏକାଦଶ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଏଠି ରହିଛି। ଏଇଭଳି ଭାବରେ କହିଲେ, ତାଙ୍କର ଗର୍ଭରେ ଗୋଟେ ମୂଷଳ ରହିଛି, ମୂଷଳ ଯେଉଁ ମୂଷଳ କି କୁଳନାଶନ କରିବ, ତୁମର ଯଦୁକୁଳକୁ ନାଶ କରିବ। ଏଇଭଳି ଭଗବାନ ଇଚ୍ଛାରେ ସବୁ ହେଉଛି, ଭଗବାନ ଇଚ୍ଛାରେ। ତେଣୁ ଯେଉଁ ପିଲାମାନେ କ'ଣ କଲେ, ଭୟ କରିଗଲେ, ଭୟ କରିକିରି ତା'ର ଲୁଗା ଖୋଲିଦେଲା ବେଳକୁ ଦେଖିଲା ବେଳକୁ ଗୋଟେ ଲୁହାଟେ ବାହାରିଲା, ମୂଷଳଟେ ବାହାରିଲା, ତାକୁ ନେଇକିରି ଦ୍ୱାରକାରେ ଯେଉଁ ରାଜା ରହିଛନ୍ତି, କ'ଣ ତାଙ୍କ ନାଁ, ଯେଉଁ ଇଏ ଉଗ୍ରସେନ, ଉଗ୍ରସେନକୁ ଦେବେ। ଉଗ୍ରସେନ ମଧ୍ୟ କୃଷ୍ଣଙ୍କୁ ଜଣାଇଲେ ନାହିଁ, କାଳେ କ'ଣ ଅସୁବିଧା ହେବ ଜଣାଇଲେ ନାହିଁ, ଭୀମଙ୍କୁ ଡାକିଲେ। ଭୀମ କ'ଣ କଲେ, ସେ ମୂଷଳକୁ ଚୁରିକିରି ଚୁନ 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 କରିକିରି ସବୁ ସମୁଦ୍ରରେ ଛାଡ଼ିଦେଲା, ଖଣ୍ଡେ ଛୋଟ ଖଣ୍ଡେ ଥିଲା ଲୁହା ତାକୁ ପକାଇଦେଲେ, ସେ ଯେଉଁ ଲୁହା ଚୂର୍ଣ୍ଣ ସବୁ ଯାଇକିରି ଏରକା ନାମ କ୍ଷେତ୍ରରେ, ପ୍ରଭାସ କ୍ଷେତ୍ରରେ ଏରକା ବନ ହୋଇଗଲା। ଏବଂ ସେ ଯେଉଁ ଲୁହାଟା ଥିଲା, ସେ ଲୁହାଟା ତାକୁ ଗୋଟେ ମାଛ ବିଳି ଦେଇଥିଲା, ତାକୁ ଜରା ଜରା ସବର ସେ ତାକୁ ପ୍ରାପ୍ତ ହୋଇଥିଲା। ସେ ଜରା ଆଚାର୍ଯ୍ୟ କୁହନ୍ତି, ଘୁଗୁମୁନି ଘୁଗୁମୁନି ସେ ଜରା ହୋଇକରି ଆସିଥିଲେ। ଭୃଗୁଜୀ ଭଗବାନଙ୍କର ବକ୍ଷରେ ପଦାଘାତ କରିଥିଲେ, ତେଣୁ ଭଗବାନ ପାଖରେ ଅପରାଧ ହୋଇଗଲା, ଏଇଟା କ୍ଷମା ପ୍ରାର୍ଥନା କରିବା ପାଇଁ ସେ ଏଇ ଜରା ରୂପରେ ଆସିଥିଲେ, ଗୋଟେ ନିମ୍ନ ଶରୀର ଗ୍ରହଣ କରିଥିଲେ, ନିଜ ଶରୀର। ତେଣୁ ଆଜି ସେ ସବୁ ସେଇ ଯେଉଁ ଗୁହାକୁଣ୍ଡକରେ ଭଗବାନଙ୍କୁ ସେ ତୀର ମାରିବେ, ଭଗବାନ ପାଦ ପଦ୍ମକୁ ଲକ୍ଷ୍ୟ କରି ତୀର ମାରିବେ, ଏସବୁ କଥା ବର୍ଣ୍ଣନା କରାଯିବ। ଅନ୍ତିମରେ ଭଗବାନ ଯିବା ପୂର୍ବରୁ ଯାଦବ ବଂଶମାନେ ଧ୍ୱଂସ କରିଦେଇଥିଲେ, କାରଣ ଯାଦବମାନେ ଏତେ ଶକ୍ତିଶାଳୀ ଥିଲେ, କେହି ତାଙ୍କୁ ପରାସ୍ତ କରିପାରିବେ ନାହିଁ। ମହାପ୍ରଭୁ କହିଛନ୍ତି, ମୂଷଳ ଲୀଳା ଏସବୁ ରହିଛି କ'ଣ, ଏ ହେଉଛି ମାୟାମୟ ଲୀଳା, ଏଇଟା ଆମେ ବୁଝିପାରିବା ନାହିଁ। ଭଗବାନ ପ୍ରକୃତର ତତ୍ତ୍ୱ ହେଉଛି କ'ଣ ନା, ଯିଏ ଯେଉଁ ସବୁ ଆସିଥିଲେ ସେମାନେ ସବୁ ସେଇଠି ଗଲେ, ଯାଦବମାନେ ଯେଉଁ ରହିଛନ୍ତି ସବୁ ଦେବତାମାନେ ସବୁ ଆସିଥିଲେ, କିଏ ବଚିତ ଜଗତରୁ ଆସିଥିଲେ, ଭଗବାନ ଧାମରୁ ଆସିଥିଲେ, ସେମାନେ ସବୁ ତାଙ୍କ ଧାମକୁ ଗଲେ। ଯେଉଁମାନେ ଦେବତାମାନେ ଦେବଲୋକରୁ ଆସିଥିଲେ, ସେମାନେ ସବୁ ଦେବଲୋକକୁ ଗଲେ। ଏଇଭଳି ଭାବରେ ସେମାନଙ୍କର ଲୀଳା ସବୁ ହେଇଛି, ଏଇଟାକୁ ସମସ୍ତେ ବୁଝିପାରିବେ ନାହିଁ। ମହାପ୍ରଭୁ ଏଇଟା କହିଛନ୍ତି ସନାତନ ଗୋସ୍ୱାମୀଙ୍କୁ। ତେଣୁ ଏ ଯେଉଁ ରହିଛି, ଏ ଯେଉଁ ଉଭୁଙ୍ଗୁ ଶବ୍ଦ ହେଉଛି, ଆମର କଥାଟା ଏତେ ମଧ୍ୟ ଦବି ଯାଉଛି, କଥାଟା ହେଇପାରୁନାହିଁ, ଆମେ ବହୁତ କଥା କହିବାକୁ ଚାହୁଁଛୁ, ଏ ଉଭୁଙ୍ଗୁ ଶବ୍ଦଟା ଦ୍ୱାରା ଆମେ ଆମର ସେ କଥା ସବୁ ବାହାରୁ ନାହିଁ, ଯେତିକି ମିନିମମ୍ ବାହାରିବ ସେତିକି କହୁଛି, ବହୁତ ଜିନିଷ ରହିଛି କହିବା ପାଇଁ, କିନ୍ତୁ ଏସବୁ ଡିଷ୍ଟର୍ବାନ୍ସ ହେଉଥିବାରୁ ଆମର ଏଇଟା ଏସବୁ ଆସୁନାହିଁ। କଥା ଯାହା ବି ହେଉ, ସବୁ ପରିସ୍ଥିତିରେ ଆମେ କଥା କହିବାକୁ ପଡ଼ିବ। ତେଣୁ ଏ ଯେଉଁ ରହିଛି, ଏଇଭଳି ଭାବରେ ଭଗବାନ ତାଙ୍କ ସବୁ ପିଲାଙ୍କର ଯାଦବମାନେ ଏତେ ଶକ୍ତିଶାଳୀ ଥିଲେ ଯାଦବ ସୈନ୍ୟ, କିନ୍ତୁ ଆମର କହିବାର ଉଦ୍ଦେଶ୍ୟ ଥିଲା ଯେ ରୁକ୍ମିଣୀ ଦେବୀ ତାଙ୍କୁ କହିଲେ ସୈନ୍ୟମାନଙ୍କୁ ଆଣିବା ଦରକାର ନାହିଁ, କେବଳ ସେନାପତିମାନଙ୍କୁ ଆଣନ୍ତୁ। ସନାତନ ଗୋସ୍ୱାମୀ କହୁଛନ୍ତି କୃତନାପତି ବି କହିଲେ ବଳଦେବ ଗଦାଦେବୀ, ଗଦା ଗଦାବ୍ରତ, ସିଏ ଗଦା ମଧ୍ୟ ଜଣେ ସେନାପତି ଥିଲେ, ବଳଦେବ ଜଣେ ସେନାପତି, ଏମାନଙ୍କୁ ସବୁ ଏମାନଙ୍କୁ ଆଣିକି ଆସିଲେ ସେ ଆଣିବ ନାହିଁ, ସୈନ୍ୟମାନଙ୍କୁ ଆଣିବ ନାହିଁ, ଏଇଭଳି ଭାବରେ ସେ ଲେଖିଥିଲେ। କାରଣ ସେ ଜାଣିଛନ୍ତି ଭଗବାନ ସେ ଅଜିତ ବି ପ୍ରଥମ କହିଦେଲେ ନା, ଅଜିତ ତାଙ୍କୁ ଦରକାର ନାହିଁ, ସୈନ୍ୟ ଦରକାର ନାହିଁ, ଏସବୁ କଥା କହିଛନ୍ତି। ଅନିଷ୍ଠ ଆଶଙ୍କାହାନି ବନ୍ଧୁ ବୁଦ୍ଧେହାନି ଭବନ୍ତି, ଯଦିଓ ଭଗବାନ ଅଜିତ କିନ୍ତୁ ବନ୍ଧୁ ଯିଏ ତାଙ୍କ ନିଜ ଜନ, ସେ ଚାହିଁବେ ତାଙ୍କର କ'ଣ ଅସୁବିଧା ହେବ କି, କ'ଣ ଆଶଙ୍କା କରିବେ, କିଛି ଅସୁବିଧା ହେଲା କି, ଅନିଷ୍ଟ କିଛି ହେଲା କି, ଏଭଳି ଭାବେ ଆଶଙ୍କା କରିବେ। ସେଇଥିପାଇଁ ସେ ପୂତନା ପ୍ରତିଭି କିନ୍ତୁ ସେନାପତି ଯେ କେତେଜଣଙ୍କୁ ଆଣିକି ଆସନ୍ତୁ, ଏଇଭଳି ଭାବେ ସେ କହିଲେ, ସେନାମାନଙ୍କୁ ଆଣିବା ପାଇଁ କହିଲେ ନାହିଁ, ଯଦିଓ ଏମାନଙ୍କର ସେନା ରହିଛି ସମୁଦ୍ର ଭଳି, କିନ୍ତୁ ରୁକ୍ମିଣୀ ଜାଣିଛନ୍ତି ଭଗବାନଙ୍କ ଶକ୍ତି, ଶୁଣିଛନ୍ତି ନା ଭଗବାନଙ୍କର ଭଗବତାକୁ ଶୁଣିଛନ୍ତି। ଭଗବାନ ଏକୁଟିଆ ସବୁକିଛି କରିପାରିବେ, କିନ୍ତୁ ନିଜ ଜନ ହିସାବରେ ତାଙ୍କର ସୁରକ୍ଷା ପାଇଁ ସେ କହିଲେ କେତେ ଜଣ ପୂତନାପତି ବି ସେନାପତିମାନଙ୍କୁ ଆଣିକି ଆସିବେ, ବଳଦେବ ଗଦାଦି। କିନ୍ତୁ ବଳଦେବଙ୍କୁ ସିଏ ଆମେ କହିବା, ଏଇଟା ସେ ବର୍ଣ୍ଣନା କରାଯିବା ପରେ ଆସିବ ସେ କଥା। ତତ୍ପତିନାଞ୍ଚ ବାହୁଲ୍ୟ ପୂତନା ପତିଭି ବହୁବଚନ କୁହାଯାଇଛି, କାହିଁକି ନା କେତେ ଜଣଙ୍କୁ ଆଣିକି ଆସିବେ, କେତେ ଜଣଙ୍କୁ ସେନାପତିମାନଙ୍କୁ ଆଣିକି ଆସିବେ। ତେଣୁ ହେ ଅଜିତ, ଅଜିତ ସମ୍ବୋଧନ କରାଗଲା ନା, ତ ଅଜିତ ଅଜିତ ସମ୍ବୋଧନ କରିବାର ଉଦ୍ଦେଶ୍ୟ ହେଉଛି ତବ ଅଜିତତ୍ୱେ ବି ଅନିଷ୍ଟ ଆଶଙ୍କା ଆଣି ବନ୍ଧୁ ହୃଦୟାନି ଭବନ୍ତି। ଯଦିଓ ମୁଁ ଜାଣିଛି ଆପଣ ହେଉଛନ୍ତି ଅଜିତ, ଆପଣ କେହି ଜିତିପାରିବେ ନାହିଁ, ଆପଣ ଏକୁଟିଆ ଆସିଲେ ମଧ୍ୟ ସବୁ ସୈନ୍ୟମାନଙ୍କୁ ମନ୍ଥନ କରିଦେବେ, କିଛି ବଡ଼ କଥା ନୁହଁ ସୈନ୍ୟମାନଙ୍କୁ, କିନ୍ତୁ ତଥାପି ବନ୍ଧୁ ଯିଏ ସେ ଚାହିଁବ ତାଙ୍କର କେମିତି ନିଜ ଜନଙ୍କର କ'ଣ ଅନିଷ୍ଟ କେମିତି ନ ହେଉ, ସେଥିପାଇଁ ଆଶଙ୍କା ସେ କରିବେ, ସେଥିପାଇଁ ଏମାନଙ୍କୁ କହିଛନ୍ତି କେତେ ଜଣ ସେନାପତି ଆଣିକି ଆସିବା ପାଇଁ। ତେଣୁ ମଗଧେଶ ବଳସ୍ୟା ବି ନିର୍ମଥନେ ଚୈଦ୍ୟ ସହାୟତା, ମଗଧେଶ ବଳସ୍ୟା ବି ନିର୍ମଥନେ ଚୈଦ୍ୟ ସହାୟତା, ମଗଧର ବଳକୁ କାହିଁକି ଇଏ କରିବେ ମନ୍ଥନ କରିବେ, କାରଣ ଚୈଦ୍ୟ ମଗଧେନ୍ଦ୍ର ବଳ, କାରଣ ମଗଧର ବଳ ଚେଦି ରାଜାଙ୍କୁ ବା ଶିଶୁପାଳଙ୍କୁ ସାହାଯ୍ୟ କରିବା ପାଇଁ ସେ ଆସିଛନ୍ତି, ତେଣୁ ଏମାନଙ୍କୁ ମଧ୍ୟ ମନ୍ଥନ କରିବା ପାଇଁ ପଡ଼ିବ, ସେଥିପାଇଁ ସେ କହିଲେ ମଗଧେଶ ବଳସ୍ୟାକୁ ନିର୍ମଥନେ ଚୈଦ୍ୟ ସହାୟତା, ଚେଦିଙ୍କୁ ସେ ସାହାଯ୍ୟ କରୁଛନ୍ତି, ତେଣୁ ତାଙ୍କୁ ମଧ୍ୟ ସୈନ୍ୟଙ୍କୁ ହତ୍ୟା କରିବାକୁ ପଡ଼ିବ, ମନ୍ଥନ କରିବାକୁ ପଡ଼ିବ। ନିର୍ମଥ୍ୟ ଇତି ଅନେନ ବଳସ୍ୟ ଅନନ୍ତତୟା, ଅନେନ ନିର୍ମଥ୍ୟ ଶବ୍ଦ ବ୍ୟବହାର କରାଗଲା କାହିଁକି ନା, ଆଙ୍କର ବଳ ଏ ଯେଉଁ ରହିଛନ୍ତି ସୈନ୍ୟମାନେ ଅଛନ୍ତି, ଅନେକ ସୈନ୍ୟ ସବୁ ରହିଛନ୍ତି, ଅନେନ ବଳସ୍ୟ ଅନନ୍ତତୟା ଗଣି ହେବ ନାହିଁ, ଏତେ ସୈନ୍ୟ ସବୁ ଆସିଛନ୍ତି, ଲକ୍ଷ ଲକ୍ଷ ସୈନ୍ୟ ସବୁ ଆସିଛନ୍ତି। ତେଣୁ ସମୁଦ୍ର ଉପତ୍ୱ ଘନତେ, ଏଇ ଯେଉଁ କୁହାଗଲା ନା ଯେଉଁ ନିର୍ମଥ୍ୟ, ନିର୍ମଥ୍ୟ ଶବ୍ଦ କାହିଁକି ବ୍ୟବହାର କରାଗଲା ନା, ଏମାନଙ୍କ ଏତେ ସୈନ୍ୟ ରହିଛନ୍ତି ଗୋଟେ ସମୁଦ୍ର ଭଳି, ସମୁଦ୍ର ଆର ମଧ୍ୟ ଆଉ ଗୋଟେ ଅର୍ଥ ମଧ୍ୟ ଆମେ କହିଦେଇଛି, ସେଇଟା ଏମିତି ରହିଛି, ସନାତନ ସେ କହୁଛନ୍ତି କିଂ ଚ ପୂର୍ବଂ ଯଥା ସମୁଦ୍ର ନିର୍ମଥ୍ୟ, ଯେହେତୁ ଭଗବାନ ଅଜିତ ମଧ୍ୟ ଆସିଥିଲେ ଷଷ୍ଠମାନଙ୍କ ସମୟରେ ବିଲାତି ହୋଇଥିଲା ସମୁଦ୍ର ମନ୍ଥନ, ଯାହାକି ଅଷ୍ଟମ ସ୍କନ୍ଧ ପଞ୍ଚମ ଅଧ୍ୟାୟରୁ ବାର ଅଧ୍ୟାୟ ଏ ଆଠଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ସମୁଦ୍ର ମନ୍ଥନ ଲୀଳା। ତେଣୁ ଏଠି ମଧ୍ୟ ସେ କଥା କୁହାଯାଉଛି କିଂ ଚ ପୂର୍ବଂ ଯଥା ସମୁଦ୍ର ନିର୍ମଥ୍ୟ ମା ଉଦ୍ଧୃତବାନ ସିଏ, ପୂର୍ବରୁ ଯେମିତି ତମେ ସମୁଦ୍ର ମନ୍ଥନ କରିକିରି ମୋତେ ଉଦ୍ଧାର କରିଥିଲ ଭଗବାନ, ଏଇ ଅଷ୍ଟମ ସ୍କନ୍ଧରେ ଏସବୁ ଲୀଳା ବର୍ଣ୍ଣନା କରାଯାଇଛି। ଲକ୍ଷ୍ମୀଦେବୀ ତିନୋଟି ଶ୍ଳୋକରେ, ଅଷ୍ଟମ ସ୍କନ୍ଧ ଅଷ୍ଟମ ଅଧ୍ୟାୟ ତିନୋଟି ଶ୍ଳୋକରେ ଭଗବାନଙ୍କ ଭଗବତ୍ତାକୁ ପ୍ରକାଶ କରିଛନ୍ତି, ଭଗବାନ ଭଗବତ୍ତାକୁ ପ୍ରକାଶ କରିଛନ୍ତି, ନୂନଂ ତପସ୍ୟ ନମନୁ ନିର୍ଜୟ ଇତ୍ୟାଦି, ଭଗବାନ ସବୁ କେହି ସମାନ ହେଇପାରିବେ ନାହିଁ, ଭଗବାନ ସୁନ୍ଦର ଅଜିତ, ତେଣୁ ସମୁଦ୍ର ନିମତ୍ୟ ମାଁ ଉଦୃତବାନ ତଥା ଅଧୁନା ବି ଚୈଦ୍ୟାଦି ବଳାର୍ଣ୍ଣବାନ୍ତ ସ୍ଥା ଉଦ୍ଧରେତି। ତେଣୁ ଚେଦି ଏବଂ ଯେଉଁ ରହିଛନ୍ତି ମଗଧ ଏବଂ ଅନ୍ୟ ରାଜାମାନେ ସବୁ ଆସିଛନ୍ତି, ସେମାନଙ୍କ ସୈନ୍ୟମାନେ ସବୁ ଆସିଛନ୍ତି, ସମୁଦ୍ର ଭଳିମାନେ ସବୁ ରହିଛନ୍ତି, ସମୁଦ୍ର ଭଳି ଲକ୍ଷ ଲକ୍ଷ ସୈନ୍ୟମାନେ ସବୁ ଆସିଛନ୍ତି। ତେଣୁ ସେଠି ଯେମିତି ସମୁଦ୍ର ମନ୍ଥନ ମୋତେ ଉଦ୍ଧାର କରିଥିଲ, ସେହିଭଳି ଭାବରେ ଏହି ସବୁ ଚେଦି ରାଜା ଏବଂ ମଗଧ ରାଜାଙ୍କ ସୈନ୍ୟବଳକୁ ମନ୍ଥନ କରିକି ମୋତେ ଉଦ୍ଧାର କର, ଏହି ଭାବରେ ଏଇଟା କୁହାଯାଇଛି ଉଦ୍ଧରେତି। ନନୁ ଯଦି ଭଗବାନ କହିବେ ସନାତନ ଗୋସ୍ୱାମୀଙ୍କୁ, ନନୁ ଏବଂ ଯୁଦ୍ଧ ସଙ୍କଟେ କଥଂ ମାଂ ପ୍ରବର୍ତ୍ତେଇସି, ଯଦି ଭଗବାନ କହିବେ କାହିଁକି ମୋତେ ଯୁଦ୍ଧ ମୋତେ ସଙ୍କଟରେ ମୋତେ ପ୍ରବର୍ତ୍ତନ କରାଉଛ, ଯୁଦ୍ଧ କାହିଁକି ମୁଁ କରିବି, ସବୁ ମୋର ଅସୁବିଧା ହେବ କ'ଣ ହେବ, ଯଦି ଭଗବାନ କହିବେ କ'ଣ ଗୋପନରେ ଲେଖିଛନ୍ତି ଚିଠି ନା ରୁକ୍ମିଣୀ ଦେବୀ, ତାଙ୍କ ଭାବ ହେଉଛି ଏଇଟା, କାଳେ ଭଗବାନ ଏଇଟା କହିବେ, ସେଥିପାଇଁ ଏଇଟା କହିବେ ସଦା ସର୍ବତ୍ର ଏହି ତବ ବିଜୟ ସିଦ୍ଧେ ଇତିହାସ ଅଜିତ, ଅଜିତ କାହିଁକି କହିଗଲା, ଯଦି ଭଗବାନ କହିବେ ମୁଁ କାହିଁକି ସେ ଯୁଦ୍ଧରେ ପ୍ରବେଶ କରିବି, ଯୁଦ୍ଧରେ କେବେ କ'ଣ ହାନି ହେବ ଅସୁବିଧା ହେବ କ'ଣ ହେବ, ନା ଆପଣଙ୍କର ସଦା ସବୁବେଳେ ପାଇଁ ସର୍ବତ୍ର ସବୁ ସମ ସବୁଠାରେ ସର୍ବତ୍ର ଏବଂ ସବୁ ସମୟରେ ସଦା ଏବଂ ସର୍ବତ୍ର ଆଉ ଏବ ନିଶ୍ଚିନ୍ତ ଭାବରେ ତବ ବିଜୟ ସିଦ୍ଧେ, ଆପଣଙ୍କ ବିଜୟ ନିଶ୍ଚିନ୍ତ ଭାବରେ ସିଦ୍ଧ ହେବ, ଆପଣ ପରାଜୟ କେବେ ନାହିଁ, ଯଦିଓ ଭଗବାନ ମଝିରେ ମଝିରେ ପରାଜୟ ହେଇଯାଆନ୍ତି, ଯେମିତି ବର୍ଣ୍ଣନା କରାଯାଇଛି ଦଶମ ସ୍କନ୍ଧ ଅଠର ଅଧ୍ୟାୟରେ ଭଗବାନ କ'ଣ ଯେଉଁ ସୁଦାମ ଉବାହ କୃଷ୍ଣ ଭଗବାନ ସୁଦାମାନ ପରାଜିତ, ଭଗବାନ ଯଦିଓ ଅଜିତ ମଝିରେ ମଝିରେ ତାଙ୍କର ଭକ୍ତମାନଙ୍କ ପାଖରେ ସେ ପରାଜୟ ହେଇଯାଆନ୍ତି। ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ଗୋଟେ ଶ୍ଳୋକଟି ଅଛନ୍ତି, ବ୍ରହ୍ମାଙ୍କ ସ୍ତୁତିରେ ଏଇଟା କୁହାଯାଇଛି, ଇଏ ହେଉଛି କଳିଯୁଗର ସାଧ୍ୟ, କଳିଯୁଗର ସାଧନ ହେଉଛି ଏଇଟା, କ'ଣ ସେ ଶ୍ଳୋକ, ଜ୍ଞାନୀ ପ୍ରୟାସମ ଉଦପାସ ନମନ୍ତ ଏବ ଜୀବନ୍ତି ସଂକରେ ସ୍ଥାନେ ସ୍ଥିତା ସୁଗତାଂ ତନୁବାଙ୍ଗମନୋଭି ଯେ ପ୍ରାୟ ସୋ ଜିତୋ ଜିତୋ ପ୍ୟସିତୈଶ୍ଲୋକ୍ୟା। କଳିଯୁଗର ସାଧନ ମହାପ୍ରଭୁଙ୍କ ସହିତ ଆଲୋଚନା କରିଥିଲା ବେଳେ ରାୟ ରାମାନନ୍ଦ ଏଇଟା ଏ ଶ୍ଳୋକଟି ଯେତେବେଳେ କହିଲେ ଭଗବାନ କହିଲେ ଏ ହଁ କଳିଯୁଗରେ ଅନ୍ୟ କୌଣସି ସାଧନ ନାହିଁ, କେବଳ ଭଗବାନ କଥା ଶ୍ରବଣ କରିବା, ଜ୍ଞାନ ମାଧ୍ୟମରେ ଭଗବାନ ଜାଣିବା ପାଇଁ ଚେଷ୍ଟା କରିବାକୁ ତ୍ୟାଗ କରିବାକୁ ପଡ଼ିବ, ଏବଂ ବହୁତ ନମ୍ର ଭାବରେ ଭଗବାନଙ୍କ ଭକ୍ତଙ୍କ ମୁଖରୁ ଭଗବାନଙ୍କ ବୀର୍ଯ୍ୟବତୀ କଥା ଶ୍ରବଣ କଲେ ସ୍ଥାନ ସେ ଯେଉଁ ସ୍ଥାନରେ ଥାଆନ୍ତୁ ନା କାହିଁକି ସେ ସ୍ଥାନ ତ୍ୟାଗ କରିବା ଦରକାର ନାହିଁ, କାହିଁ ମନ ପାଖରେ ଯଦି ଶ୍ରବଣ କରିବେ ତାହେଲେ ଭଗବାନ ଯଦି ଅଜିତ ଭଗବାନ କେହି ଜିତିପାରିବେ ନାହିଁ, କିନ୍ତୁ ସେମାନେ ତାଙ୍କୁ ଜିତିଯିବେ, ଭଗବାନ ଭକ୍ତ ଭଗବାନ ଜିତି ଯାଆନ୍ତି, ନହେଲେ ଭଗବାନ ଅସୁଧ ଅଜିତ ଭଗବାନଙ୍କର ସବୁବେଳେ ଜୟ ହୁଏ, ଜୟ ସେଥିପାଇଁ ଜୟ ଶବ୍ଦ କରାଯାଇଛି, ଜୟସ୍ମୀ ଜୟସ୍ମୀ ବ୍ୟବସାୟସ୍ମୀ ଭଗବତ ଗୀତାରେ ଭଗବାନ କହିଲେ ବ୍ୟବସାୟ ବା ଯେଉଁ ଉଦ୍ୟମ ମାନଙ୍କରେ ମୁଁ ହେଉଛି ଜୟ, ଜୟସ୍ମୀ ବ୍ୟବସାୟସ୍ମୀ, ଭଗବାନ କେବେ ପରାଜୟ ହୁଅନ୍ତି ନାହିଁ, ଭଗବାନ କେବେ ପରାଜୟ ହୁଏ ନାହିଁ, ଭଗବାନ କଥା ଛାଡ଼ନ୍ତୁ, ଯେଉଁମାନେ ଭଗବାନ ଭକ୍ତ ତାଙ୍କର ମଧ୍ୟ କେବେ ପରାଜୟ ହେବ ନାହିଁ, ଭଗବତ ଗୀତାରେ କେଉଁଠି କହିଲେ, ସଞ୍ଜୟ କହିଲେ ଯତ୍ର ଯୋଗୀ ଈଶ୍ୱର କୃଷ୍ଣ ଯତ୍ର ପାଠ ଧନୁଧର ତତ୍ର ଶ୍ରୀ ବିଜୟ ଭୂତି ଭୁବାନ ତିର୍ମତିର୍ମମ, ଗୋଟି ଭଗବାନ ରହିଛନ୍ତି ଭଗବାନ ଯତ୍ର ଯୋଗେଶ୍ୱର କୃଷ୍ଣ ଯୋଗେଶ୍ୱର ସିଏ ଏବଂ ଯେଉଁଠି ତାଙ୍କର ଭକ୍ତ ରହିଛନ୍ତି ବିଶେଷ ଭାବରେ ଧନୁଧର ଅର୍ଜୁନ ରହିଛନ୍ତି, ଏସବୁଠି କହିବାର ଉଦ୍ଦେଶ୍ୟ ଥିଲା, ସଞ୍ଜୟଙ୍କର ଭାବ ଥିଲା, ବର୍ତ୍ତମାନ ମଧ୍ୟ ସମୟ ଅଛି, ଧୃତରାଷ୍ଟ୍ରଙ୍କୁ କହିବାର ଉଦ୍ଦେଶ୍ୟ ଥିଲା, ବର୍ତ୍ତମାନ ମଧ୍ୟ ସମୟ ଅଛି, ତମେ ଚାହିଁଲେ ଆପଣ ଚାହିଁଲେ ଖବର ପଠାଇକି ଯୁଦ୍ଧ ବନ୍ଦ କରିଦେଇପାରିବେ, ଆପଣଙ୍କ ପୁତ୍ରମାନେ ମୃତ୍ୟୁରୁ ରକ୍ଷା ପାଇଯିବେ, କିନ୍ତୁ ଧୃତରାଷ୍ଟ୍ର ଶୁଣିଲେ ନାହିଁ, ଏ ଶୋକର ଆଚାର୍ଯ୍ୟମାନଙ୍କ ପ୍ରକାର ଏଭଳି ଭାବେ କହିଛନ୍ତି, ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାଠ ଧନୁ ତତ୍ର ଶ୍ରୀ, ଗୋଟି ଭଗବାନ ଅଛନ୍ତି ତାଙ୍କର ଭକ୍ତ ରହିଛନ୍ତି, ବା ବିଶେଷ ଭାବରେ ଅର୍ଜୁନଙ୍କ ପାଇଁ ସେ କଥା ଏଇ ପ୍ରସଙ୍ଗରେ କହିଲେ ସଞ୍ଜୟ କହୁଛନ୍ତି ଧୃତରାଷ୍ଟ୍ରଙ୍କୁ, ସେଠି ସବୁ ପ୍ରକାର ଶୋଭା ବା ସେଠି ସବୁ ପ୍ରକାର ଐଶ୍ୱର୍ଯ୍ୟ ଆସି ପହଞ୍ଚିବ, ତତ୍ର ଶ୍ରୀ ବିଜୟ, ସେଠି ବିଜୟ ଆସିବ ଏବଂ ଭୂତି, ଭୂତି କହିଲେ ବିଭୂତି, ଅସାଧାରଣ ସବୁ କାର୍ଯ୍ୟ ସବୁ ଆସିବ ସେଠି, ଅସାଧାରଣ ଶକ୍ତି ସବୁ ଆସିବ ସେଠି, ଭୂତି ଏବଂ ନୀତି ମଧ୍ୟ ରହିବ ସେଠି, ସେଠି ଅନୀତି ରହିବ ନାହିଁ, ଏବଂ ଧ୍ରୁବ ସବୁବେଳେ ପାଇଁ ଏଇଟା ରହିବ। ଇତି ମତିର୍ ମମ, ଇଏ ହେଉଛି ମୋର ମତି, ମୋର ମୋର ମନ ବା ମୋର ମତି ହେଉଛି ଏଇଟା। ଏଇଟାକୁ ସିଧାସଳଖ କହିଲେ ନାହିଁ ଧୃତରାଷ୍ଟ୍ରଙ୍କୁ, ସିଧାସଳଖ କହିଲେ ମଧ୍ୟ ଶୁଣୁନଥାନ୍ତେ, କି ପରୋକ୍ଷରେ ଯେଉଁ କହିଲେ ଧୃତରାଷ୍ଟ୍ର ମହାନ୍ତି ବୁଝିଗଲେ କହିବାର ଉଦ୍ଦେଶ୍ୟ, କିନ୍ତୁ ସେ ପରୋକ୍ଷରେ ତ ଶୁଣିଲେ ନାହିଁ, ପ୍ରତ୍ୟକ୍ଷରେ କ'ଣ ଶୁଣିବେ, ତେଣୁ ଶୁଣିଲେ ନାହିଁ। ଆପରେ ଆମେ ଶୁଣୁଥିଲେ ପୂର୍ବରୁ, ଏଠି ବର୍ଣ୍ଣନା କରାଯାଇଛି ପୂର୍ବରୁ ବହୁତ ପ୍ରକାର ଭଗବାନ ବ୍ୟବସ୍ଥା କରିଛନ୍ତି ଧୃତରାଷ୍ଟ୍ର ମହାରାଜଙ୍କୁ ବୁଦ୍ଧି ଦେବା ପାଇଁ। ଧୃତରାଷ୍ଟ୍ର ମହାରାଜ ସେ ବିଭିନ୍ନ ପ୍ରକାର ଯେଉଁ ଅନୀତି କରୁଛନ୍ତି ସେଇଟା ବନ୍ଦ କରିବା ପାଇଁ ପଠାଇଥିଲେ, ଆକୃଙ୍କୁ ପଠାଇଥିଲେ, ଆକୃଙ୍କୁ ବର୍ଣ୍ଣନା କରାଯାଏ ସେଇଟା ଦଶମ ସ୍କନ୍ଦ 48-49 ଅଧ୍ୟାୟ ସବୁ ବର୍ଣ୍ଣନା କରାଯାଇଛି, କିନ୍ତୁ ସେ ଶୁଣିଲେ ନାହିଁ, ଧୃତରାଷ୍ଟ୍ର ଶୁଣିଲେ ନାହିଁ। ଏଠି ମଧ୍ୟ ଇଏ କହିଲେ ମଧ୍ୟ ସେ ଶୁଣିବେ ନାହିଁ, ବହୁତ ମୁନି ଋଷି ମାନେ ତାଙ୍କୁ କହିବେ କିନ୍ତୁ ଶୁଣିବେ ନାହିଁ। ବିଦୁର ସବୁବେଳେ ତାଙ୍କୁ ଉପଦେଶ ଦିଅନ୍ତି, ଭୀଷ୍ମଦେବ ମଧ୍ୟ ଉପଦେଶ ଦିଅନ୍ତି, ମୈତ୍ର ମୁନି ମଧ୍ୟ ଉପଦେଶ ଦେଇଛନ୍ତି, କିନ୍ତୁ ସେ ଶୁଣିଲେ ନାହିଁ, କାହା କଥା ଶୁଣିଲେ ନାହିଁ। ଅନ୍ତିମରେ ଯେତେବେଳେ ମହାଭାରତ ଯୁଦ୍ଧ ହୋଇଗଲା, ସମସ୍ତ ପୁତ୍ରମାନେ ମୃତ୍ୟୁବରଣ କଲେ, ଏଇଭଳି ଭାବରେ ପାଣ୍ଡବମାନଙ୍କ ପାଖରେ ସେ ରହିଥିଲେ, ଇଏ ଯାଇକି ବିଦୁର ଯାଇକି କହିବେ, ସେତେବେଳେ ଯାଇ କହିବେ ଦଶମ ପ୍ରଥମ ସ୍କନ୍ଦ 11 ଅଧ୍ୟାୟରେ ଏଇଟା ବର୍ଣ୍ଣନା, 13 ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି, ପ୍ରଥମ ସ୍କନ୍ଦ 13 ଅଧ୍ୟାୟରେ ଏଇଭଳି ଭାବରେ ତାଙ୍କୁ ଅପମାନ ସୃଷ୍ଟ କଥା ଯେଉଁ କହିବେ, ସେତେବେଳେ ଯାଇକି ତାଙ୍କର ଜ୍ଞାନ ଆସିବ, ସେ ଗ୍ରହଣ କରିବେ, ତେଣୁ ସେ ରାଜପ୍ରସାଦକୁ ତ୍ୟାଗ କରିକି ପଳାଇବେ, ଗାନ୍ଧାରୀଙ୍କ ସହିତ ପଳାଇବେ ଏବଂ ବିଦୁରଙ୍କ ଉପଦେଶ ଅନୁସାରେ ସେ ଭଗବାନଙ୍କର ଅଷ୍ଟାଙ୍ଗ ଯୋଗ ଆଚରଣ କରିକି ଏ ଶରୀର ତ୍ୟାଗ କରିବେ, ଏବଂ ତାଙ୍କ ଶରୀରରୁ ଗୋଟେ ଅଗ୍ନି ବାହାରିବ, ଯେଉଁ ଅଗ୍ନିରେ ସେ ଦାହ ହୋଇଯିବେ, ଏବଂ ସେହି ଅଗ୍ନିରେ ଗାନ୍ଧାରୀ ପ୍ରବେଶ କରିକି ସେ ମଧ୍ୟ ତାଙ୍କ ଶରୀରକୁ ଦାହ କରିଦେବେ। ଏସବୁ ଲୀଳା ବର୍ଣ୍ଣନା କରାଯାଇଛି, ଏଇଟା ପ୍ରଥମ ସ୍କନ୍ଦ 13 ଅଧ୍ୟାୟରେ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି। ନାରଦ ମୁନି ଏଇଟା କହିବେ ଯୁଧିଷ୍ଠିର ମହାରାଜ, ଯୁଧିଷ୍ଠିର ମହାରାଜ ବିକଳ ହୋଇଯିବେ, କୁଆଡ଼େ ଗଲେ ମୋର ବଡ଼ବାପା, କୁଆଡ଼େ ଗଲେ କହିକି କ୍ରନ୍ଧନ କରୁଥିବେ, ଏସବୁ କଥା 13 ଅଧ୍ୟାୟ ସେ ବର୍ଣ୍ଣନା କରାଯାଇଛି। ତେଣୁ ଯାହା ହେଉ, ଏହିଭଳି ଭାବରେ ଭଗବାନ ଯେଉଁଠି ରହିଛନ୍ତି ସଦା ସର୍ବତ୍ର ହେବ ତବ ବିଜୟ ସିଦ୍ଧେ, ସେଥିପାଇଁ ଅଧିକ ଶବ୍ଦ ବ୍ୟବହାର କରାଯାଇଛି, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହ। ତେଣୁ ଏହିଭଳି ଭାବରେ ଏ ଶ୍ଳୋକଟିର ଅର୍ଥ ପ୍ରକାଶ କଲେ ସମବତ ହୋଇଗଲା। ତେଣୁ ଆଉ ଦୁଇଟି ଶ୍ଳୋକ ଅଛନ୍ତି, ଏ 7ଟି ଶ୍ଳୋକରେ ଏଇ ତାଙ୍କର ଚିଠିକି ଲେଖିଛନ୍ତି, ବାର୍ତ୍ତା ଦେଇଛନ୍ତି ରୁକ୍ମିଣୀ ଭଗବାନ ପାଖକୁ। ତେଣୁ ଏଇ ଶୁଣିକରି 43 ଶ୍ଳୋକରେ ସରିଯିବ ଏ ଅଧ୍ୟାୟଟି, ନା ଆଉ କେତୋଟି ଅଛି, ଆଉ ଗୋଟିଏ ଶ୍ଳୋକ ଅଛି। ଏଇଭଳି ଭାବରେ କହିଲା ପରେ ଭଗବାନ ବାହାରିବେ, ଖବର ଦେବେ ତାଙ୍କର ସାରଥି ତାରକୁ, କହିବେ ରଥ ରେଡ଼ି କର, ଆଉ କାହାକୁ କହିବେ ନାହିଁ, କାହାକୁ କହିବେ ନାହିଁ, କାହାକୁ କହିବେ ନାହିଁ, ଖାଲି ସାରଥି କହିବେ ରଥ ରେଡ଼ି କର, ଆଜି ରାତିରେ ବାହାରିବା, ଶୀଘ୍ର ବାହାରିବା କହିକିରି ତାଙ୍କୁ ବସେଇକି ବ୍ରାହ୍ମଣକୁ ନେଇକି ଭଗବାନ ଚାଲିବେ, ସକାଳୁ ଉଠିଲାବେଳୁ ପହଞ୍ଚିଗଲେ ଯାଇକିରି ବିଦର୍ଭ ନଗରରେ ପହଞ୍ଚିବେ। ଏସବୁ 53 ଅଧ୍ୟାୟ ସବୁ ବର୍ଣ୍ଣନା କରାଯିବ, ଭଗବାନ ତାଙ୍କୁ ହରଣ କରିବେ। ଏଇଭଳି ଭାବରେ କେତୋଟି ଅଧ୍ୟାୟରେ ଭଗବାନଙ୍କର ଏଇ ରୁକ୍ମିଣୀଙ୍କର ବିବାହ ଲୀଳାଟି ବର୍ଣ୍ଣନା କରାଯିବ। ତେଣୁ ଆମର ସମୟ ହୋଇଗଲା, ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେ ଗୌର ଭକ୍ତ କି ନିଦାୟ ଗୋପ୍ରମାନନ୍ଦେ ଜୟ ଶ୍ରୀ।